ஹலோ ஃப்ரெண்ட்ஸ், வெல்கம் டு ஹெல்த் பார்க். ஸோ ஃப்ரெண்ட்ஸ், ଚା'କୁ ଆମେ ପ୍ରାୟତଃ ସମସ୍ତେ ପିଇବାରେ ବ୍ୟବହାର କରୁ, କିନ୍ତୁ ଜାଣିଛନ୍ତି କି ଚା'କୁ ନିତିଦିନିଆ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଏ। ତେବେ ଆଜି ଆସନ୍ତୁ ଜାଣିବା ଚା'ର ସେପରି କିଛି ଉପକାରିତା ବିଷୟରେ। ଚା' ପତିକୁ ଗୁଣ୍ଡ କରି କାଚ ପାତ୍ରରେ ଘଷି ଶୁଖିଲା କପଡ଼ାରେ ପୋଛି ଦିଅନ୍ତୁ, ଚମକିଯିବ। ଚା' କରିସାରିଲା ପରେ ସେହି ପତିରୁ ଗୋଟେ ଚାମଚ ବାସନ ମଜା ସାବୁନରେ ମିଶାଇ ଘଷିକି ମାଜିଲେ ସଫା ହୋଇଯାଏ। ଚା' ପତିକୁ ଅଧଘଣ୍ଟା ପାଇଁ ଫୁଟେଇ ଗୋଟେ କାଚ ବୋତଲରେ ବନ୍ଦ କରି ରଖିଦିଅନ୍ତୁ। ଏହାପରେ ଫର୍ଣ୍ଣିଚର୍, କବାଟ ଆଦି ସଫା କରିବା ପାଇଁ ଏହା ବହୁତ ସାହାଯ୍ୟ କରିଥାଏ। ଯଦି ରୋଷେଇ ଘରେ ମଶାମାଛି ହୋଇଯାଏ ତେବେ ଚା' ପତିକୁ ଚୁଲିରେ ଦେଇ ରୋଷେଇ ଘରେ ଧୂଆଁ କରିଦିଅନ୍ତୁ। ଯଦି କୌଣସି କୀଟପତଙ୍ଗ କାମୁଡ଼ିଦିଏ ସେହି ଜାଗାରେ ଚା' ପତି ଲଗାଇଲେ ଘା ଭଲ ହୋଇଯାଏ। ଯଦି ଆପଣଙ୍କ ପାଦରୁ ଦୁର୍ଗନ୍ଧ ବାହାରୁଥାଏ ତେବେ ଚା' ପତି ପାଣିରେ ଗୋଡ଼କୁ ବୁଡ଼େଇ ରଖନ୍ତୁ, ଦେଖିବେ ଦୁର୍ଗନ୍ଧ ଦୂର ହୋଇଯିବ। ତେବେ ଫ୍ରେଣ୍ଡସ୍, ଜାଣିଲେ ତ ଚା' ପତି ଦ୍ୱାରା କ'ଣ ସବୁ ଉପଚାର ହୁଏ? ଆଶା କରୁଛି ଟିପ୍ସ ଗୁଡ଼ିକ ଆପଣଙ୍କୁ ଭଲ ଲାଗିଥିବ। ଟିପ୍ସ ଗୁଡ଼ିକ ଭଲ ଲାଗିଥିଲେ ଆମ ହେଲ୍ଥ ପାଥ୍ ଚ୍ୟାନେଲକୁ ଲାଇକ୍, ଶେୟାର୍, ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲନ୍ତୁନି। ରହିଲି, ଧନ୍ୟବାଦ।